ଆକାଶବାଣୀ ସମ୍ବାଦ ପଢୁଛନ୍ତି ସତ୍ୟବ୍ରତ ବେହୁରା। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ଭୁଟାନ ସର୍ବୋଚ୍ଚ ବେସାମରିକ ସମ୍ମାନ ପ୍ରଦାନ କରିଛି। ଗାଜାରେ ଅସ୍ତ୍ରବିରତି ପାଇଁ ଜାତିସଂଘ ସୁରକ୍ଷା ପରିଷଦରେ ଆମେରିକାର ପ୍ରସ୍ତାବ ଉପରେ ରୁଷ ଓ ଚୀନ ଭିଟୋ ପ୍ରୟୋଗ କରିଛନ୍ତି। ସିବିଏସ୍ଇ ଦ୍ୱାରା ଦୁର୍ନୀତିରେ ସମ୍ପୃକ୍ତ ଥିବା 20 ସ୍କୁଲର ମାନ୍ୟତା ରଦ୍ଦ ହୋଇଛି। ଭାରତର କିଦାମ୍ବି ଶ୍ରୀକାନ୍ତ ସ୍ୱିସ୍ ଓପନ୍ ବ୍ୟାଡ୍ମିଣ୍ଟନ ଟୁର୍ଣ୍ଣାମେଣ୍ଟର ସେମିଫାଇନାଲ୍ରେ ପ୍ରବେଶ କରିଛନ୍ତି ଏବଂ ଆଇପିଏଲ୍ କ୍ରିକେଟ୍ର ପ୍ରଥମ ମ୍ୟାଚ୍ରେ ଚେନ୍ନାଇ ସୁପର କିଙ୍ଗ୍ସ ରୟାଲ୍ ଚ୍ୟାଲେଞ୍ଜର୍ସ ବାଙ୍ଗାଲୋରକୁ 6 ୱିକେଟ୍ରେ ପରାସ୍ତ କରିଛି। ଆଜି ଦିଲ୍ଲୀ କ୍ୟାପିଟାଲ୍ସ ଓ ପଞ୍ଜାବ କିଙ୍ଗ୍ସ ଏବଂ କୋଲକାତା ନାଇଟ୍ ରାଇଡର୍ସ ଓ ସନ୍ରାଇଜର୍ସ ହାଇଦ୍ରାବାଦ ମଧ୍ୟରେ ମୁକାବିଲା। ଭୁଟାନର ରାଜା ଜିଗ୍ନେଶ ଖେସର ନାମଗ୍ୟାଲ ୱାଙ୍ଗଚୁକ୍ ଗତକାଲି ଥିମ୍ପୁଠାରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ଭୁଟାନର ସର୍ବୋଚ୍ଚ ବେସାମରିକ ସମ୍ମାନ ଅର୍ଡର ଅଫ୍ ଦ ଡି କୁଗାୟାଲ୍ପୋ ପ୍ରଦାନ କରିଛନ୍ତି। ଏହି ଅବସରରେ ଶ୍ରୀ ମୋଦି କହିଛନ୍ତି ଏହା ତାଙ୍କ ଜୀବନର ଏକ ବହୁତ ବଡ଼ ଦିନ। ସେ କହିଛନ୍ତି ଯେ ପ୍ରତ୍ୟେକ ପୁରସ୍କାର ସ୍ୱତନ୍ତ୍ର, କିନ୍ତୁ ଯେତେବେଳେ ଜଣେ ଅନ୍ୟ ଦେଶରୁ ପୁରସ୍କାର ପାଇଥାଏ ଏହା ଦର୍ଶାଏ ଯେ ଉଭୟ ଦେଶ ସଠିକ୍ ମାର୍ଗରେ ଗତି କରୁଛନ୍ତି। ଏହି ସମ୍ମାନ ତାଙ୍କ ବ୍ୟକ୍ତିଗତ ସଫଳତା ନୁହେଁ, ବରଂ ଭାରତ ଓ 140 କୋଟି ଭାରତୀୟଙ୍କ ସମ୍ମାନ ବୋଲି ସେ କହିଛନ୍ତି। ସମଗ୍ର ଭାରତୀୟଙ୍କ ତରଫରୁ ସେ ଏହି ସମ୍ମାନ ଗ୍ରହଣ କରିବା ସହ ଏହି ପୁରସ୍କାରରେ ସମ୍ମାନିତ ହୋଇଥିବାରୁ କୃତଜ୍ଞତା ଜ୍ଞାପନ କରିଥିଲେ। ପ୍ରଧାନମନ୍ତ୍ରୀ ମୋଦି ହେଉଛନ୍ତି ପ୍ରଥମ ବିଦେଶୀ ନେତା ଯିଏକି ଏହି ସମ୍ମାନଜନକ ପୁରସ୍କାର ପାଇଛନ୍ତି। ଗାଜାରେ ଅସ୍ତ୍ରବିରତି ପାଇଁ ଜାତିସଂଘ ସୁରକ୍ଷା ପରିଷଦରେ ଆମେରିକାର ପ୍ରସ୍ତାବ ଉପରେ ରୁଷ ଓ ଚୀନ ଭିଟୋ ପ୍ରୟୋଗ କରିଛନ୍ତି। ପାଲେଷ୍ଟାଇନ୍ ନାଗରିକଙ୍କ ସୁରକ୍ଷା ଏବଂ ସେମାନଙ୍କୁ ମାନବିକ ସହାୟତା ଯୋଗାଇ ଦେବା ପାଇଁ ଆମେରିକା ଏହି ପ୍ରସ୍ତାବ ଆଣିଛି। ରୁଷ ଆମେରିକାର ଏହି ପଦକ୍ଷେପକୁ ଦଣ୍ଡ ବୋଲି ସମାଲୋଚନା କରିବା ସହ ଯୁଦ୍ଧ ବନ୍ଦ କରିବା ପାଇଁ ଇସ୍ରାଏଲ୍ ଉପରେ ଚାପ ପକାଇବାରେ ଆମେରିକା ବିଫଳ ହୋଇଥିବା କହିଛି। 15 ଦେଶ ବିଶିଷ୍ଟ ପରିଷଦ ମଧ୍ୟରୁ 11 ଜଣ ସଂକଳ୍ପ ସପକ୍ଷରେ ଭୋଟ୍ ଦେଇଥିବାବେଳେ 3 ଜଣ ବିପକ୍ଷରେ ଭୋଟ୍ ଦେଇଛନ୍ତି ଓ ଜଣେ ମତଦାନରୁ ଦୂରେଇ ରହିଛନ୍ତି। ଜାତିସଂଘରେ ରୁଷ ରାଷ୍ଟ୍ରଦୂତ ଭାସିଲ୍ ନେଭେଞ୍ଜିଆ କହିଛନ୍ତି ଯେ ତାଙ୍କ ଦେଶ ଗାଜାରେ ଅସ୍ତ୍ରବିରତିକୁ ସମର୍ଥନ କରୁଛି, କିନ୍ତୁ ଆମେରିକାର ପ୍ରସ୍ତାବର ଉଦ୍ଦେଶ୍ୟ ଠିକ୍ ନୁହେଁ। ଆମେରିକାର ବୈଦେଶିକ ସଚିବ ଆଣ୍ଟୋନି ବ୍ଲିଙ୍କେନ୍ ଏବଂ ଆମେରିକା ରାଷ୍ଟ୍ରଦୂତ ଲେଣ୍ଡା ଥୋମାସ୍ ଗ୍ରୀନ୍ଫିଲ୍ଡ ଏହି ପ୍ରସଙ୍ଗକୁ ରାଜନୀତିକରଣ କରି ଆନ୍ତର୍ଜାତୀୟ ସମୁଦାୟକୁ ବିଭ୍ରାନ୍ତ କରୁଛନ୍ତି ବୋଲି କୁହାଯାଇଛି। ଅବକାରୀ ନୀତି ଦୁର୍ନୀତି ମାମଲାରେ ଦିଲ୍ଲୀର ଏକ ଅଦାଲତ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜରିୱାଲଙ୍କୁ ଚଳିତ ମାସ 28 ତାରିଖ ପର୍ଯ୍ୟନ୍ତ ଇଡି ହେପାଜତକୁ ପଠାଇ ଦେଇଛନ୍ତି। କେଜରିୱାଲଙ୍କ ଗିରଫଦାରୀ ପରେ ସ୍ୱତନ୍ତ୍ର ସିବିଆଇ ବିଚାରପତି ଚାବେରୀ ବାବେଜା ଏହି ନିର୍ଦ୍ଦେଶ ଦେଇଛନ୍ତି। କେଜରିୱାଲଙ୍କୁ ଏହି ଦୁର୍ନୀତିର ମୁଖ୍ୟ ଷଡ଼ଯନ୍ତ୍ରକାରୀ ଦର୍ଶାଇ ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ ତାଙ୍କୁ 10 ଦିନିଆ ରିମାଣ୍ଡରେ ନେବାକୁ ଦାବି କରିଥିଲା। ଅବକାରୀ ନୀତି ପ୍ରସ୍ତୁତ କରିବାରେ କେଜରିୱାଲ ସିଧାସଳଖ ସମ୍ପୃକ୍ତ ଥିବା ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ କହିଛି। ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜରିୱାଲଙ୍କୁ ଗିରଫ କରାଯିବା ପରେ ବିରୋଧୀମାନେ ନିର୍ବାଚନ କମିଶନଙ୍କ ହସ୍ତକ୍ଷେପ ଲୋଡ଼ିଛନ୍ତି। ଗତକାଲି ନିର୍ବାଚନ କମିଶନଙ୍କୁ ଭେଟିଥିବା ଏକ ସର୍ବଦଳୀୟ ବିରୋଧୀ ପ୍ରତିନିଧି ଦଳ କହିଛନ୍ତି ଯେ ସେମାନେ ବିରୋଧୀଙ୍କ ବିରୋଧରେ ଏଜେନ୍ସିଗୁଡ଼ିକର ଅପବ୍ୟବହାର ପ୍ରମାଣ ଉପସ୍ଥାପନ କରିଛନ୍ତି। ସ୍ୱାଧୀନ ଭାରତର ଇତିହାସରେ ଏହା ପ୍ରଥମ ଘଟଣା ଯେଉଁଠାରେ ଜଣେ କାର୍ଯ୍ୟରତ ମୁଖ୍ୟମନ୍ତ୍ରୀଙ୍କୁ ଗିରଫ କରାଯାଇଛି। ନୂଆଦିଲ୍ଲୀରେ କମିଶନଙ୍କ ସହ ବୈଠକ ପରେ ଗଣମାଧ୍ୟମକୁ ସମ୍ବୋଧିତ କରି କଂଗ୍ରେସ ନେତା ଅଭିଷେକ ମନୁ ସିଂଘଭି ଅଭିଯୋଗ କରିଛନ୍ତି ଯେ ବିରୋଧୀ ନେତାଙ୍କ ବିରୋଧରେ କେନ୍ଦ୍ରୀୟ ଏଜେନ୍ସିଗୁଡ଼ିକର ଅପବ୍ୟବହାର ହେଉଛି, ଯାହା ନିର୍ବାଚନ ପ୍ରକ୍ରିୟା ଏବଂ ଗଣତନ୍ତ୍ରର ନିରପେକ୍ଷତାକୁ କ୍ଷୁର୍ଣ୍ଣ କରୁଛି। ଏହି ପ୍ରତିନିଧି ଦଳରେ କଂଗ୍ରେସ, ଟିଏମ୍ସି, ଡିଏମ୍କେ, ବାମପନ୍ଥୀ ଓ ସମାଜବାଦୀ ପାର୍ଟିର ନେତାମାନେ ସାମିଲ ଥିଲେ। ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ ଦ୍ୱାରା ମଦ ଦୁର୍ନୀତିରେ ଗିରଫ ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜରିୱାଲଙ୍କ ଶେଷରେ ଆଇନ ପରିସରଭୁକ୍ତ ହୋଇଛନ୍ତି ବୋଲି ବିଜେପି କହିଛି। ଦଳର ବରିଷ୍ଠ ନେତ୍ରୀ ତଥା କେନ୍ଦ୍ରମନ୍ତ୍ରୀ ସ୍କୃତି ଇରାନୀ ନୂଆଦିଲ୍ଲୀରେ ଗଣମାଧ୍ୟମକୁ ସମ୍ବୋଧିତ କରି କେଜରିୱାଲ ଦୁର୍ନୀତି ପାଇଁ ପ୍ରଶାସନିକ କଳର ଅପବ୍ୟବହାର କରିଥିବା ଅଭିଯୋଗ କରିଛନ୍ତି। ସାମ୍ବିଧାନିକ ପଦବୀରେ ବସି ସଚ୍ଚୋଟତାର କଥା କହୁଥିବା ବ୍ୟକ୍ତି କିପରି ଦୁର୍ନୀତି କରନ୍ତି ତାହା ଦେଶ ଦେଖିଛି ବୋଲି ସେ କହିଛନ୍ତି। ସେ କହିଛନ୍ତି ଯେ ଏହି ମାମଲାକୁ ନେଇ ଅଦାଲତରେ କିଛି ଖୁଲାସା ହୋଇଛି। ଅନ୍ୟପକ୍ଷରେ ଆମ୍ ଆଦମୀ ପାର୍ଟି ନେତା ତଥା ଦିଲ୍ଲୀ ମନ୍ତ୍ରୀ ଆତିଶି କହିଛନ୍ତି ଯେ କେଜରିୱାଲ ମୁଖ୍ୟମନ୍ତ୍ରୀ ଭାବେ ରହିବେ, କୌଣସି ସାୟିଧାନିକ ବ୍ୟବସ୍ଥା ଅନୁଯାୟୀ ତାଙ୍କୁ ଇସ୍ତଫା ଦେବାର ଆବଶ୍ୟକତା ନାହିଁ ବୋଲି ସେ କହିଛନ୍ତି। ସେଣ୍ଟ୍ରାଲ ବୋର୍ଡ ଅଫ୍ ସେକେଣ୍ଡାରୀ ଏଜୁକେସନ୍ ସିବିଏସ୍ଇ ଦୁର୍ନୀତିରେ ସମ୍ପୃକ୍ତ ଥିବା 20 ସ୍କୁଲ୍ର ମାନ୍ୟତା ରଦ୍ଦ କରିଛି। ଏଥିରେ ଦିଲ୍ଲୀର 5 ସ୍କୁଲ୍ ରହିଛି। ଅଚାନକ ଯାଞ୍ଚ ବେଳେ ଅନୁବନ୍ଧନ ଓ ପରୀକ୍ଷା ନିୟମ ପାଳନରେ ଅନିୟମିତତା ପରିଲକ୍ଷିତ ହେବା ପରେ କଠୋର କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇଛି ବୋଲି ବୋର୍ଡ ପକ୍ଷରୁ ଏକ ବିଜ୍ଞପ୍ତିରେ କୁହାଯାଇଛି। ସିବିଏସ୍ଇ କହିଛି ଯେ ଏହି ବିଦ୍ୟାଳୟଗୁଡ଼ିକ ନକଲି ଛାତ୍ରଛାତ୍ରୀ ଏବଂ ଅଯୋଗ୍ୟ ପ୍ରାର୍ଥୀଙ୍କୁ ଉପସ୍ଥାପନ କରିବା ଏବଂ ରେକର୍ଡ ଠିକ୍ ଭାବରେ ରକ୍ଷଣାବେକ୍ଷଣ ନ କରିବା ଭଳି ବିଭିନ୍ନ ଦୁର୍ନୀତିରେ ଲିପ୍ତ ଅଛନ୍ତି। 2008 ମାଲେଗାଓଁ ବିସ୍ଫୋରଣ ମାମଲାରେ ବିଜେପି ସାଂସଦ ପ୍ରଜ୍ଞା ସିଂ ଠାକୁର ହାଜର ନ ହେବାରୁ ତାଙ୍କ ବିରୋଧରେ ଜାରି ହୋଇଥିବା ଜାମିନ ଯୋଗ୍ୟ ୱାରେଣ୍ଟକୁ ମୁମ୍ବାଇର ଏକ ସ୍ୱତନ୍ତ୍ର ଅଦାଲତ ରଦ୍ଦ କରିଛନ୍ତି। 20 ଏକ ଘରୋଇ ହସ୍କିଟାଲରେ ଭର୍ତ୍ତି ହୋଇଥିବା ପ୍ରଜ୍ଞା ସିଂ ଡିସ୍ଚାର୍ଜ ହେବା ପରେ କୋର୍ଟରେ ହାଜର ହୋଇଥିଲେ, ଫଳରେ ୱାରେଣ୍ଟ ବାତିଲ କରାଯାଇଥିଲା। ବୟାନ ରେକର୍ଡ କରିବାର ନିର୍ଦ୍ଧାରିତ ତାରିଖରେ ହାଜର ନ ହେବାରୁ 11 କୋର୍ଟ ଜାମିନ ଯୋଗ୍ୟ ୱାରେଣ୍ଟ ଜାରି କରିଥିଲେ। ପଶ୍ଚିମବଙ୍ଗରେ ବସିରହାଟ ଉପଖଣ୍ଡ ଅଦାଲତ ଶେଖ୍ ଶାହାଜାହାନ୍ଙ୍କୁ 6 ସିବିଆଇ ହେପାଜତକୁ ପଠାଇ ଦେଇଛନ୍ତି। ଏହାଛଡ଼ା ଅନ୍ୟ 9 କୋର୍ଟ ଚାଲାଣ କରାଯାଇଛି। ଚଳିତ ବର୍ଷ ଜାନୁଆରୀ 5 ପ୍ରବର୍ତ୍ତନ ନିର୍ଦ୍ଦେଶାଳୟର ଏକ ଟିମ୍ ଉପରେ ଆକ୍ରମଣ ଘଟଣାରେ ସେମାନଙ୍କୁ ଗିରଫ କରାଯାଇଥିଲା। ନିର୍ବାଚନ ଆୟୋଗ ପଶ୍ଚିମବଙ୍ଗର 4 ଜିଲ୍ଲାରେ ନୂଆ ଜିଲ୍ଲାପାଳ ନିଯୁକ୍ତ କରିଛନ୍ତି। ଲୋକସଭା ନିର୍ବାଚନ ପୂର୍ବରୁ ପୂର୍ବ ମେଦିନୀପୁର, ଝାରଗ୍ରାମ, ପୂର୍ବ ବର୍ଦ୍ଧମାନ ଓ ବୀରଭୂମ ଜିଲ୍ଲାର ଜିଲ୍ଲାପାଳଙ୍କ ବଦଳି ପାଇଁ ଆୟୋଗ ନିର୍ଦ୍ଦେଶ ଦେଇଥିଲେ। ସେହିପରି ମହାରାଷ୍ଟ୍ର ସରକାର ଇକବାଲ ସିଂ ଚହଲଙ୍କୁ ମୁଖ୍ୟମନ୍ତ୍ରୀଙ୍କ ସଚିବାଳୟରେ ଅତିରିକ୍ତ ମୁଖ୍ୟ ଶାସନ ସଚିବ ଭାବେ ନିଯୁକ୍ତ କରିଛନ୍ତି। ଭୂଷଣ ଗଗରାନୀଙ୍କ ସ୍ଥାନରେ ତାଙ୍କୁ ନିଯୁକ୍ତି ଦିଆଯାଇଛି। ନିର୍ବାଚନ କମିଶନଙ୍କ ନିର୍ଦ୍ଦେଶକ୍ରମେ ଶ୍ରୀ ଗଗରାନୀଙ୍କୁ ବ୍ରିହାନ ମୁମ୍ବାଇ ମହାନଗର ନିଗମର ନୂତନ କମିଶନର ଭାବରେ ନିଯୁକ୍ତ କରାଯାଇଛି। ଲୋକସଭା ନିର୍ବାଚନ ଘୋଷଣା ପରେ ନିର୍ବାଚନ ଆୟୋଗ ରାଜ୍ୟ ସରକାରଙ୍କୁ ଚହଲ ଏବଂ ଅନ୍ୟ ମ୍ୟୁନିସିପାଲିଟି କମିଶନର, ଅତିରିକ୍ତ କମିଶନର ଏବଂ ଡେପୁଟି କମିଶନରଙ୍କୁ ବଦଳି କରିବାକୁ ନିର୍ଦ୍ଦେଶ ଦେଇଥିଲେ। ଭାରତ ଏବଂ ଭୁଟାନ ସେମାନଙ୍କ ଜାତୀୟ ସ୍ୱାର୍ଥ ସମ୍ଭନ୍ଧୀୟ ପ୍ରସଙ୍ଗରେ ପରସ୍କର ସହିତ ଘନିଷ୍ଠ ସମନ୍ୱୟ ଏବଂ ସହଯୋଗ ଜାରି ରଖିବାକୁ ରାଜି ହୋଇଛନ୍ତି। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଭୁଟାନ ଗସ୍ତ ସମ୍ପର୍କରେ ଏକ ମିଳିତ ବିବୃତ୍ତିରେ କୁହାଯାଇଛି, ଭାରତ ଏବଂ ଭୁଟାନ ଜଳବିଦ୍ୟୁତ୍, ସୌର ଏବଂ ସବୁଜ ହାଇଡ୍ରୋଜେନ୍ କ୍ଷେତ୍ରରେ ସ୍ୱଚ୍ଛ ଶକ୍ତି ଭାଗିଦାରୀକୁ ବିସ୍ତାର ରଖିବା ଜାରି ରଖିବେ ଏବଂ ଏହି କ୍ଷେତ୍ରରେ ଶକ୍ତି ନିରାପତ୍ତା ବୃଦ୍ଧି ପାଇଁ ମିଳିତ ଭାବେ ନୂତନ ପ୍ରକଳ୍ପ ବିକଶିତ କରିବେ। ଭାରତର କିଦାମ୍ବି ଶ୍ରୀକାନ୍ତ ସ୍ୱିସ୍ ଓପନ୍ ବ୍ୟାଡ୍ମିଣ୍ଟନ ଟୁର୍ଣ୍ଣାମେଣ୍ଟର ସେମିଫାଇନାଲ୍ରେ ପ୍ରବେଶ କରିଛନ୍ତି। ସ୍ୱିଜରଲ୍ୟାଣ୍ଡର ବାସେଲ୍ରେ ଚାଲିଥିବା ପୁରୁଷ ସିଙ୍ଗଲ୍ସ କ୍ୱାର୍ଟର ଫାଇନାଲ୍ରେ ଶ୍ରୀକାନ୍ତ ମାତ୍ର 35 ମିନିଟ୍ରେ ତାଇୱାନ୍ର ଲି ଚିଆ ହାଓଙ୍କୁ 21-10, 21-14 ସେଟ୍ରେ ପରାସ୍ତ କରିଛନ୍ତି। ଫାଇନାଲ୍ରେ ପ୍ରବେଶ ପାଇଁ ଶ୍ରୀକାନ୍ତ ଆସନ୍ତାକାଲି ତାଇୱାନ୍ର ଲିନ୍ ଚୁନିଙ୍କୁ ଭେଟିବେ। ଅନ୍ୟ ଏକ କ୍ୱାର୍ଟର ଫାଇନାଲ୍ ମ୍ୟାଚ୍ରେ ପ୍ରିୟାଂଶୁ ରାଜୱତ୍ ଟିଏନ୍ ଚେନ୍ ଚାଓଙ୍କଠାରୁ 15-21, 19-21 ପରାସ୍ତ ହୋଇଥିବାବେଳେ କିରଣ ଜର୍ଜ ଡେନ୍ମାର୍କର ରାମସୁସ୍ ଜେମ୍ସଙ୍କଠାରୁ ପରାସ୍ତ ହୋଇଛନ୍ତି। 17ତମ ଇଣ୍ଡିଆନ୍ ପ୍ରିମିୟର ଲିଗ୍ କ୍ରିକେଟ୍ର ପ୍ରଥମ ମ୍ୟାଚ୍ରେ ଡିଫେଣ୍ଡିଂ ଚମ୍ପିୟନ୍ ଚେନ୍ନାଇ ସୁପର କିଙ୍ଗ୍ସ ରୟାଲ୍ ଚ୍ୟାଲେଞ୍ଜର୍ସ ବାଙ୍ଗାଲୋରକୁ 6 ପରାସ୍ତ କରିଛି। ଚେନ୍ନାଇର ଏମ୍ଏ ଚିଦାମ୍ଘରମ୍ ଷ୍ଟାଡିୟମ୍ରେ ଖେଳାଯାଇଥିବା ଏହି ମ୍ୟାଚ୍ରେ ରୟାଲ୍ ଚ୍ୟାଲେଞ୍ଜର୍ସ ବାଙ୍ଗାଲୋର ନିର୍ଦ୍ଧାରିତ 20 ଓଭରରେ 6 ହରାଇ 173 ରନ୍ କରିଥିଲା। 174 ରନ୍ର ଟାର୍ଗେଟ୍କୁ ଚେନ୍ନାଇ ସୁପର କିଙ୍ଗ୍ସ 8 ବାକି ଥାଇ ହାସଲ କରିନେଇଥିଲା। ଆଇପିଏଲ୍ ମ୍ୟାଚ୍ରେ ଆଜି ଅପରାହ୍ନ 3:30 ପଞ୍ଜାବ କିଙ୍ଗ୍ସ ମୋହାଲିରେ ଦିଲ୍ଲୀ କ୍ୟାପିଟାଲ୍ସକୁ ଭେଟିବାକୁ ଥିବାବେଳେ କୋଲକାତା ନାଇଟ୍ ରାଇଡର୍ସ ସନ୍ଧ୍ୟା 7:30 ସନ୍ରାଇଜର୍ସ ହାଇଦ୍ରାବାଦକୁ ଭେଟିବ। ବେସାମରିକ ବିମାନ ଚଳାଚଳ ମହାନିର୍ଦ୍ଦେଶାଳୟ ଏୟାର ଇଣ୍ଡିଆ ଲିମିଟେଡ୍ ଉପରେ 80 ଟଙ୍କାର ଆର୍ଥିକ ଜରିମାନା ଲଗାଇଛନ୍ତି। ଉଡ଼ାଣ ସମୟରେ ଡ୍ୟୁଟି ସମୟ ଉଲ୍ଲଂଘନ, ପାଇଲଟ୍ଙ୍କ ବିଶ୍ରାମ ନିମନ୍ତେ ପରିଚାଳନା ବ୍ୟବସ୍ଥା ସମେତ ଅନେକ ମାମଲାରେ ଏହି ଜରିମାନା ଆଦାୟ କରାଯାଇଛି। ରୁଷର ରାଜଧାନୀ ମସ୍କୋ ନିକଟରେ ଥିବା ଏକ କନ୍ସର୍ଟ ହଲ୍ ପରିସରରେ ସଶସ୍ତ୍ର ଆକ୍ରମଣକାରୀମାନେ ଗୁଳି ଚଳାଇବାରୁ 40 ମୃତ୍ୟୁ ଘଟିଥିବାବେଳେ 100 ଅଧିକ ଆହତ ହୋଇଥିବା ଜଣାପଡ଼ିଛି। ଏହି ପ୍ରସଙ୍ଗରେ ଅଧିକ ତଥ୍ୟ ସଂଗ୍ରହ କରାଯାଉଛି ବୋଲି ଆମେରିକା କହିଛି। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ଭୁଟାନ ସର୍ବୋଚ୍ଚ ବେସାମରିକ ସମ୍ମାନ ପ୍ରଦାନ କରିଛି। ଗାଜାରେ ଅସ୍ତ୍ରବିରତି ପାଇଁ ଜାତିସଂଘ ସୁରକ୍ଷା ପରିଷଦରେ ଆମେରିକାର ପ୍ରସ୍ତାବ ଉପରେ ରୁଷ ଓ ଚୀନ୍ ଭିଟୋ ପ୍ରୟୋଗ କରିଛନ୍ତି। ସିବିଏସ୍ଇ ଦ୍ୱାରା ଦୁର୍ନୀତିରେ ସମ୍ପୃକ୍ତ ଥିବା 20 ସ୍କୁଲର ମାନ୍ୟତା ରଦ୍ଦ ହୋଇଛି। ଭାରତର କିଦାମ୍ବି ଶ୍ରୀକାନ୍ତ ସ୍ୱିସ୍ ଓପନ୍ ବ୍ୟାଡମିଣ୍ଟନ ଟୁର୍ଣ୍ଣାମେଣ୍ଟର ସେମିଫାଇନାଲ୍ରେ ପ୍ରବେଶ କରିଛନ୍ତି। ଆଇପିଏଲ୍ରେ ଆଜି ଦିଲ୍ଲୀ କ୍ୟାପିଟାଲ୍ସ ଓ ପଞ୍ଜାବ କିଙ୍ଗ୍ସ ଏବଂ କୋଲକାତା ନାଇଟ୍ ରାଇଡର୍ସ ଓ ସନ୍ରାଇଜର୍ସ ହାଇଦ୍ରାବାଦ ମଧ୍ୟରେ ମୁକାବିଲା। ସମ୍ବାଦ ଶେଷ ହେଲା।